ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଲୋକମାନଙ୍କ ପାଖରେ ଗୁଣବତ୍ତାପୂର୍ଣ୍ଣ ଔଷଧ ଶସ୍ତା ଓ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅଷ୍ଟମ ଜନଔଷଧୀ ଦିବସ। ରାଜ୍ୟରେ ଆସନ୍ତା ମଇ ମାସ ପହିଲାରୁ 20 ଜିଲ୍ଲାରେ ଆରମ୍ଭ ହେବ ରବିଧାନ ସଂଗ୍ରହ ପ୍ରକ୍ରିୟା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଜାତୀୟ ରଗ୍ବି ପ୍ରଥମ ଡିଭିଜନ ଆରମ୍ଭ ହେବ। ପୁରୁଷ ପ୍ରି କ୍ୱାର୍ଟର ଫାଇନାଲରେ ଦୁଇ ଦଳ ମଧ୍ୟରେ ଖେଳାଯିବ 4 ମ୍ୟାଚ୍। ଏବଂ ପଶ୍ଚିମା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ରାଜ୍ୟରେ ମହିଳା ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, 1,02,00,000 ଉର୍ଦ୍ଧ୍ୱ ମହିଳାଙ୍କୁ ଏହି ପର୍ଯ୍ୟାୟରେ 5,000 ଲେଖାଏଁ ଆର୍ଥିକ ସହାୟତା ଦିଆଯିବ। ରାଜ୍ୟ ସରକାର ଆସନ୍ତାକାଲିର କିସ୍ତି ବାବଦରେ 5,000 କୋଟି ଖର୍ଚ୍ଚ କରିବେ। ଚଳିତ ବର୍ଷ 2,13,000 ନୂଆ ମହିଳା ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଅଷ୍ଟମ ଜନୌଷଧୀ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ 7 ମାର୍ଚ୍ଚକୁ ଜନୌଷଧୀ ଦିବସ ଭାବେ ପାଳନ କରାଯାଇଥାଏ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଦେଶର ଜନସାଧାରଣଙ୍କୁ ଶସ୍ତା ଓ ଗୁଣବତ୍ତାପୂର୍ଣ୍ଣ ଔଷଧକୁ ସୁଲଭ ମୂଲ୍ୟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ଜନଔଷଧୀ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ସ୍ଥାପନ କରାଯାଉଛି। ଜନଔଷଧୀ କେନ୍ଦ୍ରରେ ବିଭିନ୍ନ ପ୍ରକାର ରୋଗ ପାଇଁ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଉଛି। 2008 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଆରମ୍ଭ କରାଯାଇଥିଲା। ଔଷଧର ବଜାର ଦରଠାରୁ 50-80% କମ୍ ମୂଲ୍ୟରେ ଦେଶରେ ଜନଔଷଧୀ କେନ୍ଦ୍ରଗୁଡ଼ିକ ଜରିଆରେ ଔଷଧ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଅଗଣିତ ପରିବାର ଏହାଦ୍ୱାରା ସୁଫଳ ପାଇବା ସହ ସେମାନଙ୍କର ସ୍ୱାସ୍ଥ୍ୟ ସେବା ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଏହି ପରିଯୋଜନାରେ ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପାଇବା ସୁନିଶ୍ଚିତ କରିବା ସଂକ୍ରାନ୍ତ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ସଙ୍କଟର ସାଥୀ ସାବ୍ୟସ୍ତ ହୋଇଛି। ରାଜ୍ୟରେ 800 ଜନଔଷଧୀ କେନ୍ଦ୍ର ମାଧ୍ୟମରେ ପ୍ରତିଟି ନାଗରିକଙ୍କ ପାଖରେ ଶସ୍ତା ଓ ଗୁଣାତ୍ମକ ଜେନେରିକ୍ ଔଷଧ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲାରେ 7 ବ୍ଲକରେ ଏବଂ ପୌରାଞ୍ଚଳରେ 4 ସ୍ଥାନରେ ଥିବା ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରରୁ ଶସ୍ତା ଏବଂ ସୁବିଧାରେ ଲୋକମାନେ ଔଷଧ ପାଇପାରୁଛନ୍ତି। ଜିଲ୍ଲାରେ ଜନଔଷଧୀ ବିତରଣ ସମ୍ପର୍କରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି,
ଜନଔଷଧୀ ଆଜ୍ ଇଫେକ୍ଟିଭ୍ ଆଜ୍ ଏନି ଅଦର ମେଡିସିନ୍ ମାନଙ୍କ ଭିତରେ ଜନଔଷଧୀର ପ୍ରଚାର ପ୍ରସାର ଲାଭ କରିବ ଏବଂ ଲୋକମାନେ ଜନଔଷଧୀ ଷ୍ଟୋର୍ସକୁ ବହୁ ସଂଖ୍ୟାରେ ମଧ୍ୟ ସେମାନେ ଯାଇକି ତାଙ୍କର ମେଡିସିନ୍ ଆଣିବେ ଏବଂ ମେଡିସିନ୍ ପାଇଁ ଯେଉଁ ଖର୍ଚ୍ଚ ହେଉଛି ସେ ଖର୍ଚ୍ଚକୁ ସେମାନେ ମଧ୍ୟ କାଟ କରିପାରିବେ।
ଜନଔଷଧୀ କେନ୍ଦ୍ରରୁ ମିଳୁଥିବା ସୁବିଧା ସମ୍ପର୍କରେ ଜିଲ୍ଲାର ଜଣେ ହିତାଧିକାରୀ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଦୋକାନକୁ ଧନ୍ୟବାଦ ଜଣାଉଛି। ଏଇଥିପାଇଁ ଜଣାଉଛି, ଏଇଟା ଗୋଟେ ଏମିତି ଦୋକାନ ଯୋଉଠିକି ସମସ୍ତେ ସବୁ ପ୍ରକାର ସୁବିଧା ପାଇପାରୁଛନ୍ତି ଓ ବାହାରର ଔଷଧ ଦୋକାନରେ ମିଳୁଥିବା ଔଷଧ ଠାରୁ ଏଠି ଖୁବ୍ ଶସ୍ତାରେ ମିଳୁଛି ଏବଂ ସମସ୍ତ ପ୍ରକାର ରୋଗ ପାଇଁ ସବୁ ପ୍ରକାରର ଔଷଧ ମିଳୁଛି।
ସୁସ୍ଥ ସମାଜ ଗଢ଼ିବା ପାଇଁ ଶସ୍ତା ଓ ଗୁଣବତ୍ତାପୂର୍ଣ୍ଣ ଔଷଧର ଉପଲବ୍ଧତା ଅତ୍ୟନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟସେବା ସମାଜର ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ ହେବା ଦରକାର ବୋଲି ଜନଔଷଧୀ ଦିବସ ବାର୍ତ୍ତା ଦେଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ରାଜ୍ୟରେ ଯଥେଷ୍ଟ ପରିମାଣର ତେଲ ଗଚ୍ଛିତ ରହିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି, ବିଭ୍ରାନ୍ତିକର ତଥ୍ୟକୁ ଗୁରୁତ୍ୱ ନ ଦେଇ ସରକାରୀ ତଥ୍ୟ ଉପରେ ବିଶ୍ୱାସ ରଖନ୍ତୁ। ସରକାର କଳାବଜାରୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଲ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟରେ ଆସନ୍ତା ମେ ମାସ ପହିଲାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଏକ ସଂସ୍ଥା ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍, ପାଣି ପଞ୍ଚାୟତ ଆଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 2369 ପ୍ରଦାନ କରାଯିବ। ଏମ୍ଏସ୍ପି ବ୍ୟତୀତ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର କୃଷକ ସମୃଦ୍ଧି ଯୋଜନା ଅଧୀନରେ ଇନ୍ପୁଟ୍ ସହାୟତା କ୍ୱିଣ୍ଟାଲ ପ୍ରତି 731 ପ୍ରଦାନ କରାଯିବ। ଚଳିତ ବର୍ଷ 20 ଜିଲ୍ଲାରେ ଧାନ କ୍ରୟ କରାଯିବାକୁ ସ୍ଥିର କରାଯାଇଛି। ସରକାରଙ୍କୁ ବଳକା ଧାନ ଯୋଗାଇବାକୁ ଇଚ୍ଛୁକ ଚାଷୀମାନଙ୍କୁ ନିକଟସ୍ଥ ଅଧିକୃତ ପ୍ୟାକ୍ସ, ଲାମ୍ପସ୍ ଓ ପାଣି ପଞ୍ଚାୟତରେ ନିଜ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଧାନ କ୍ରୟ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ 30 ପର୍ଯ୍ୟନ୍ତ ଚାଲିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ବହୁପ୍ରତୀକ୍ଷିତ ଚୈତ୍ର ପର୍ବ ଆସନ୍ତା 10 ଆରମ୍ଭ ହେବ। ଚଳିତ ମାର୍ଚ୍ଚ ମାସର 4 ମଙ୍ଗଳବାର 10, 17, 24 ଏବଂ 31 ତାରିଖ ଦିନ ମା'ଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ। ଚୈତ୍ର ପର୍ବକୁ ସରସ ଓ ସୁନ୍ଦର ଭାବରେ ପାଳନ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଗତକାଲି ସନ୍ଧ୍ୟାରେ ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଆବଶ୍ୟକୀୟ ପାନୀୟ ଜଳ ଓ ଏହାର ସଠିକ୍ ବିନିଯୋଗ, ମନ୍ଦିରର ସାଜସଜ୍ଜା ଓ ଆଲୋକୀକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂର୍ବ ବର୍ଷରେ ଦେଖାଦେଇଥିବା ସମସ୍ୟାକୁ ଦୃଷ୍ଟି ରଖି ଚଳିତ ବର୍ଷ ସମସ୍ତ ସୁବିଧା କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚୈତ୍ର ପର୍ବ ସମୟରେ ମନ୍ଦିର ଉପରକୁ ଯିବା ପାଇଁ ବସ୍ ଭଡ଼ା 30 ଓ ରୋପୱେ ମୂଲ୍ୟ 60 ଧାର୍ଯ୍ୟ କରାଯାଇଛି। ମା' ତାରାତାରିଣୀଙ୍କ ୱେବ୍ସାଇଟ୍କୁ ଅଧିକ ସହଜ ଓ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଅନ୍ଲାଇନ୍ରେ ଭକ୍ତମାନଙ୍କ ଅର୍ପଣ ଅର୍ଥ ଗ୍ରହଣ ସକାଶେ ମନ୍ଦିର ଇ ହୁଣ୍ଡିର ଲୋକାର୍ପଣ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମ ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିବସରେ ଅନୁଷ୍ଠିତ ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମରେ ଶାରୀରିକ ଫିଟ୍ନେସ୍, ପୋଷଣ ଏବଂ ମାନସିକ ସୁସ୍ଥତା ପାଇଁ ସାମୂହିକ ଯୋଗ ଅଧିବେଶନ ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଆନୁକୂଲ୍ୟରେ ନିଶାମୁକ୍ତ ଓଡ଼ିଶା, ନିଶାମୁକ୍ତ ଭାରତ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ପଟୁଆରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀଙ୍କ ସମେତ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଏବଂ ଗ୍ରାମବାସୀ ନିଶାମୁକ୍ତ ଭାରତ ଗଠନ ପାଇଁ ସ୍ଲୋଗାନ ସହ ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଜାତୀୟ ରଗ୍ବି ପ୍ରଥମ ଡିଭିଜନ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଆଜି ପୁରୁଷ ପ୍ରି କ୍ୱାର୍ଟର ଫାଇନାଲ୍ରେ ଅପରାହ୍ନ 3:30 ରାତି 8 ପର୍ଯ୍ୟନ୍ତ ଟିମ୍ ଏ ର 4 ଦଳ ଓ ଟିମ୍ ବି ର 4 ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ରଗ୍ବି ଫୁଟବଲ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରଗ୍ବି ଫୁଟବଲ ୟୁନିୟନ୍ର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା 13 ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦଳରେ 15 ଖେଳାଳି ରହିବେ। ପୁରୁଷ ବର୍ଗରେ 10 ଏବଂ ମହିଳା ବର୍ଗରେ 6 ଦଳ ଅଂଶଗ୍ରହଣ କରୁଛନ୍ତି। ପାଣିପାଗ ପଶ୍ଚିମା ଘୂର୍ଣ୍ଣିବଳୟର ପ୍ରଭାବରେ ବଙ୍ଗୋପସାଗର ଆଡ଼ୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରଭାବ ବୃଦ୍ଧି ପାଇଥିବାରୁ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗାମୀ 24 ପାଇଁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ 30-40 କିଲୋମିଟର ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
ବର୍ଷା ହୋଇପାରେ, ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଲୋକମାନଙ୍କ ପାଖରେ ଗୁଣବତ୍ତାପୂର୍ଣ୍ଣ ଔଷଧ ଶସ୍ତା ଓ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି 8ମ ଜନୌଷଧି ଦିବସ। ରାଜ୍ୟରେ ଆସନ୍ତା ମଇ ମାସ 1 ଜିଲ୍ଲାରେ ଆରମ୍ଭ ହେବ ରବିଧାନ ସଂଗ୍ରହ ପ୍ରକ୍ରିୟା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଜାତୀୟ ରଗ୍ବି ପ୍ରଥମ ଡିଭିଜନ୍ ହେବ ଆରମ୍ଭ। ପୁରୁଷ ପ୍ରି କ୍ୱାର୍ଟର ଫାଇନାଲ୍ରେ 2 ଦଳ ମଧ୍ୟରେ ଖେଳାଯିବ 4 ମ୍ୟାଚ୍ ଏବଂ ପଶ୍ଚିମା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।